ପଚାଶ ମହାଦେଇ ଯେ ତାଙ୍କର ନବଶତ ବରଷରେ ନହିଲା କୁମର ମହା ଦୁଃଖେ ନୂପବର ମନେ ଚିନ୍ତା କଲେ ଚମ୍ପାବତୀ ନଗ୍ରେ ଲୋମ ପାଦ ନୂପବରେ ତାଙ୍କ ରାଜ୍ୟରେ ଇନ୍ଦ୍ର ବୃଷ୍ଟି ଯେ ନ କଲା ବ୍ରହ୍ମା ସାପ ହେତୁ ଜଳ ବରଷା ନହିଲା ସଜେ ଚମ୍ପାବତୀ ପୁରେ କହେ ସଦାଶିବ ଶୁଣ ଏଥୁ ଅନନ୍ତରେ ଶିରେ ବେନି ଶୃଙ୍ଗ ସୋହେ ମନୁଷ୍ୟ ଶରୀର ତେଣୁ ଋଷ ଶୃଙ୍ଗ ନାମ ଅଟଇ ତାଙ୍କର ଚମ୍ପାବତୀ ରାଜା ପୂଜା ବିଧି ମାନ କଲେ ଜର ତାକୁ ଧନ ବସ୍ତ୍ର ଅଳଙ୍କାର ଦେଲେ ଋଷଶୃଙ୍ଗ ପ୍ରବେଶନ୍ତେ ଜଳ ବରସିଲା ଦେଖିଲ ମୋ ପାଦ ମନେ ହରସ ହୋଇଲା ସାୟନ୍ତାନା ମେଣ ଦଶରଥଙ୍କ ନନ୍ଦିନୀ ଲୋମପାଦ ଘରେ ରହିଥିଲା କସେ ପୁଣି ଦଶରଥଙ୍କୁ ଡକାଇ ଚମ୍ପାର ନୃପତି ଋଷଶୃଙ୍ଗ ହାଦେ ଦୁହେଁ ହୋଇଲେ ଭଗତି ସାୟନ୍ତାକୁ ଋଷଶୃଙ୍ଗ ବିବାହ କରାଇଲେ ଗନ୍ଧର୍ବ ବିଧି କରିଣ ବିବାହ ବଢ଼ାଇଲେ ଦଶରଥ ଲୋମ ପାଦ ହରସ ହୋଇଣ ଅନେକ ପଦାର୍ଥ ଦେଲେ ଯୌତୁକ କରିଣ ଋଷଶୃଙ୍ଗ ଋଷି ମନ ସନ୍ତୋଷ କରିଣ ପୁତ୍ରଦାନ ମାଗିଲେ ଯେ ସେବେ ନିରାଜନ ଶୁଣି ଋଷଶୃଙ୍ଗ ଋଷି ଜାଗ ଆରମ୍ଭିଲେ ଲୋମପାଦ ରାଜାକୁ ଯେ ପୁତ୍ର ଦାନ ଦେଲେ କହେ ବସ୍ୟ ସଦାଶିବ ଦିନ ହିନ ଜନ ଅଯୋଧ୍ୟାକୁ ଋଷଶୃଙ୍ଗ କଲେ କଗମନ ଶୁଣ ହେ ସୁଜନ ଜନେ ଅପୂର୍ବ ଏରସ ଋଷଶୃଙ୍ଗ ଅଯୋଧ୍ୟାରେ ହୋଇଲେ ପ୍ରବେଶ ନଗ୍ରପୁର ମଣ୍ଡନ ସୁମନ୍ତ୍ର ମନ୍ତ୍ରୀ କଲେ ଋଷଶୃଙ୍ଗ ବଶିଷ୍ଠ ଯେ ଜାଗ ଆରମ୍ଭିଲେ ଅନେକ ଋଷିଙ୍କି ରାଜା ନିମନ୍ତ୍ରୀଣ ଆଣି ବ୍ରତ ଆଚରିଲେ रे समिध देले ऋष्य श्रृंग ऋषि चरु मध्य दृश्य हेले प्रभु ब्रह्म राशि चरु अन्न निर्भा करी राणी की जे देले तिनी राणी चरु अन्न बांटीण भुंजिले होइला क गर्भ बास एथु अनंतरे सर्व ऋषि गले वैश्य सदा शिव बोले।